ନମସ୍କାର, ମୋ ନାଁ ହେଉଛି ଅନିତା କାଣ୍ଟିଆ, ଦୋମଇଁ ବସ୍ତିରୁ କହୁଛି। ଆମର ଏଠି 15-20 ଘର ହବ, ଗୋଟିଏ ଟ୍ୟୁବ୍ୱେଲ୍, ଆଉ ଆମେ ଚଳିବାକୁ ହଇରାଣ ହେଉଛୁ ସେ ଗୋଟିଏ ଟ୍ୟୁବ୍ୱେଲ୍ରେ ପାଣି। ଆଉ ଖରାଦିନ ତ ଆମେ ଗାଧୁଆ ପାଧୁଆ କରିପାରୁନୁ, ନଈକୁ ଯାଉଛୁ ଗାଧୋଇବା ପାଇଁ। ଆଉ ଏବେ ସିନା ବର୍ଷା ଦିନ ଚଳି ଯାଉଛି, କିନ୍ତୁ ସେଟା ଗୁଳିଆ ପାଣି ବାହାରୁଛି, କେନାଲ ସାଇଟ୍ ଅଛି। ଆଉ ଆମର ଏଠି ପାଇପ୍ ଲାଇନ୍ ଦେଇଛନ୍ତି 6 ମାସ ହେଲା, କିନ୍ତୁ ପାଣି ଆସୁନି। ପ୍ରଥମ ଫାର୍ଷ୍ଟ ଗୋଟେ ଦିନ ଟେଷ୍ଟ କରୁଛେ, ସେଦିନ ଯାହା ଗୋଟେ ଦିନ ହିଁ ପାଣି ଆସିଲା, ତାପରେ ଆଉ ପାଣି ଆସିନି। ଆମେ 15-20 ଘର ଅସୁବିଧାରେ ଚଳୁଛୁ ପାଣି ପାଇଁ, ଗୋଟେ ଟ୍ୟୁବ୍ୱେଲ୍ରେ ଚଳି ହେଉନି। ଆଉ କିଛି ଗୋଟେ ଯଦି ପାଣି ସୁବିଧାଟା ଦିଅନ୍ତେ ତାହେଲେ ଭଲ ହୁଅନ୍ତା।